ବର୍ତ୍ତମାନ ହେ ଧନଞ୍ଜୟ ପ୍ରକୃତିର ତ୍ରିଗୁଣ ଅନୁଯାୟୀ କିପରି ତିନି ପ୍ରକାର ବୁଦ୍ଧି ଓ ଧୃତି ଅଛି ତାହା ମୋ ଠାରୁ ବିସ୍ତୃତ ଭାବରେ ଶୁଣ। ଭାବାର୍ଥରେ କୁହାଯାଉଛି ଜ୍ଞାନ ଜ୍ଞେୟ ଓ ଜ୍ଞାତାର ଭେଦ ଅର୍ଥାତ୍ ପ୍ରକୃତ ତ୍ରିଗୁଣ ଅନୁଯାୟୀ କିପରି ଏଗୁଡ଼ିକ ତ୍ରିବିଧ ଏକଥା କହିସାରିଲା ପରେ ବର୍ତ୍ତମାନ ଭଗବାନ ସେହି ଅନୁଯାୟୀ ବୁଦ୍ଧି ଓ ଧୃତିର ଭେଦ କଥା କହୁଛନ୍ତି। ତେଣୁ ଏସବୁରେ ଏତିକି କୁହାଯାଇଛି। ତେଣୁ ଏଇ ଯୋଉ ଯେହେତୁ ତିନି ପ୍ରକାର ଗୁଣ ରହିଛି ସମସ୍ତଙ୍କର ଏଇ ତିନି ପ୍ରକାର ଗୁଣ ଅନୁସାରେ ବୁଦ୍ଧି ସେଇ ଅନୁସାରେ ଗୁଣ ଅନୁସାରେ ତାର ରଜଗୁଣର ବୁଦ୍ଧି ତାହେଲେ ସପ୍ତଗୁଣର ବୁଦ୍ଧି ତାହେଲେ ତହ ଗୁଣର ବୁଦ୍ଧି ଏଇଭଳି ଭାବରେ ବୁଦ୍ଧି ସବୁ ରହିଛି। ସେଇଭଳି ଭାବରେ ଧୃତି ଧୃତି କହିଲେ ଧୈର୍ଯ୍ୟ ଧୈର୍ଯ୍ୟ କେଉଁମାନେ ଟିକେ ସାମାନ୍ୟ କିଛି ଅସୁବିଧା ହେଲେ ବିଚଳିତ ବହୁତ ବିଚଳିତ ହେଇଯାଆନ୍ତି ସେମାନଙ୍କର ଧୃତି ବା ଧୈର୍ଯ୍ୟ ଏତେ ସ୍ଥିର ନୁହଁ। ଏହିଭଳି ଭାବେ ଧୃତି ମଧ୍ୟ ବା ଧୈର୍ଯ୍ୟ ମଧ୍ୟ ତିନି ପ୍ରକାର ଅଛି ସତ୍ୱଗୁଣର ରଜଗୁଣର ଏବଂ ତମଗୁଣର। ତେଣୁ ଯେହେତୁ ସମସ୍ତେ ଏହି ତ୍ରିଗୁଣ ଦ୍ୱାରା ରହିଛନ୍ତି ସେହି ତ୍ରିଗୁଣ ଦ୍ୱାରା ହିଁ ସେମାନେ ପ୍ରଭାବିତ ହେଇ ତାଙ୍କର ବୁଦ୍ଧି ଏବଂ ଧୃତି ଏହି ଦୁଇଟି ଜିନିଷ ସେମାନଙ୍କୁ ରହୁଛି। ଯାହା ପୂର୍ବରୁ ବର୍ଣ୍ଣନା କରାଯାଇଛି ଜ୍ଞାନ କର୍ମ କର୍ତ୍ତା ଏ ତିନି ଜଣ ମଧ୍ୟ ସେଭଳି ଭାବରେ ତିନି ଯେଉଁ ଗୁଣ ରହିଛି ତିନି ଗୁଣ ଦ୍ୱାରା ଜ୍ଞାନ ସତ୍ୱଗୁଣର ଜ୍ଞାନ ରଜଗୁଣର ଜ୍ଞାନ ତମଗୁଣର ଜ୍ଞାନ ସେଭଳି ଭାବରେ କର୍ମ ମଧ୍ୟ କିଏ କେଉଁ ଭାବରେ କର୍ମ କରୁଛନ୍ତି ଏବଂ ଯେଉଁମାନେ କର୍ମ କରୁଛନ୍ତି ସେମାନଙ୍କୁ କର୍ତ୍ତା ବୋଲି କୁହାଯାଉଛି ସେ କର୍ତ୍ତା ମଧ୍ୟ କିଏ କେଉଁଭଳି ଭାବରେ ଗୁଣ ଦ୍ୱାରା ପ୍ରଭାବିତ ହେଉଛନ୍ତି। ତେଣୁ ଏଇଭଳି ଭାବରେ ତାପରେ ପୁଣି ସୁଖ ମଧ୍ୟ କହିବେ ତିନି ପ୍ରକାର ସୁଖ ରହିଛି ସାତ୍ୱିକ ସୁଖ ରାଜସିକ ସୁଖ ତାମସିକ ସୁଖ। ତେଣୁ ଏ ଗୁଣ ଅନୁସାରେ ଯେଉଁ ବୁଦ୍ଧି ହେଉଛି ବା ଧୃତି ବା ଧୈର୍ଯ୍ୟ ଯାହା ସବୁ ରହିଛି ସେ ଗୁଣ ଦ୍ୱାରା ଯେହେତୁ ଗୁଣ ଦ୍ୱାରା ପ୍ରଭାବିତ ହେଇଛି ତେଣୁ ସେଟା ଶୁଦ୍ଧ ନୁହଁ। ଭୌତିକ ଜଗତର ଏଇ ଯେଉଁ ତ୍ରିଗୁଣ ରହିଛି ଏ ତ୍ରିଗୁଣର ଦ୍ୱାରା ସମସ୍ତେ ଯେଉଁମାନେ ବୁଦ୍ଧି କିଏ କେତେ ପ୍ରକାର ବୁଦ୍ଧି ସବୁ ରହିଛି ବର୍ଣ୍ଣନା କରାଯିବ ଯେମିତି ଯେଉଁଟାକ ପ୍ରକୃତ ଯେଉଁ କୁହାଯାଇଛି ପ୍ରବୃତ୍ତିଙ୍କ ନିବୃତ୍ତିଙ୍କ ପ୍ରକୃତି ପ୍ରବୃତ୍ତିଙ୍କ ନିବୃତ୍ତିଙ୍କ କାର୍ଯ୍ୟା କାର୍ଯ୍ୟ ଭାବ ହୁଏ ଏବଂ ବନ୍ଧ ମୋକ୍ଷଙ୍କା ବ୍ୟତୀ ବୁଦ୍ଧି ସା ପାର୍ଥ ସାତ୍ୱିକ ସାତ୍ୱିକ ବୁଦ୍ଧିରେ ସାତ୍ୱିକ ଯେଉଁମାନଙ୍କର ଗୁଣ ରହିଛି ସେମାନଙ୍କର ବୁଦ୍ଧି ପାଖାପାଖି ସମାନ ରହିଥାଏ ମାନେ ପ୍ରକୃତ ମାନେ ଶୁଦ୍ଧ ଜିନିଷ ବା ପ୍ରକୃତ ସତ୍ୟ ଜିନିଷଟାରେ ତାଙ୍କର ବୁଦ୍ଧିଟା ସ୍ଥିର ରହିଥାଏ। କିନ୍ତୁ ଯେଉଁମାନେ ରଜଗୁଣର ବୁଦ୍ଧି କିଭଳି ଭାବରେ ନା ଅଯଥାବତ୍ ପ୍ରଜାନାତି ବୁଦ୍ଧି ଅଯଥାବତ୍ ଅଯଥା ଜିନିଷଟାକୁ ସେମାନେ ବୁଦ୍ଧି ତାଙ୍କର ପ୍ରୟୋଗ କରିବେ ଏବଂ ବିଶେଷ ଭାବରେ ଯେଉଁମାନଙ୍କର ତମଗୁଣର ବୁଦ୍ଧି ସେଇଟା ହେଉଛି କୁହାଯାଇଛି ସର୍ବଥା ବିପରୀତାନ ବୁଦ୍ଧି ସବୁବେଳେ ବିପରୀତ ବୁଦ୍ଧି ଆମର ଯେମିତି କୁହାଯାଇଛି ବିନାଶ କାଳେ ବିପରୀତ ବୁଦ୍ଧି ବିନାଶ କାଳ ହେଉଛି ତମଗୁଣର ସମୟ ତମଗୁଣରେ ବିନାଶ ହେଉଛି ଯେମିତି ଶିବଜୀ ଶିବଜୀ ଯେଉଁ ଧ୍ୱଂସ କରୁଛନ୍ତି ସେ ହେଉଛନ୍ତି ତମଗୁଣର ଅବତାର ତମଗୁଣରେ ଧ୍ୱଂସ ହେଉଛି ରଜଗୁଣରେ ସୃଷ୍ଟି ହେଉଛି ଏବଂ ସତ୍ୟଗୁଣରେ ସ୍ଥିତି ହେଉଛି ସୃଷ୍ଟି ସ୍ଥିତି ପ୍ରଳୟ ଏ ତିନୋଟି ଯେଉଁ ଭୌତିକ ଜଗତ ଚାଲିଛି ଏ ତ୍ରିଗୁଣର ପ୍ରଭାବରେ ସେଭଳିଆ ରହୁଛି। ତେଣୁ ଯେଉଁମାନଙ୍କର ତମଗୁଣର ପ୍ରଭାବ ରହିଛି ଅଧିକାଂଶ ସେମାନେ ତାଙ୍କର ବୁଦ୍ଧିଟା ସବୁବେଳେ ବିପରୀତ ବୁଦ୍ଧି ବିପରୀତ କାର୍ଯ୍ୟ ସେମାନେ କରନ୍ତି ଯେଉଁଟା ଶାସ୍ତ୍ରରେ ଯେଉଁ କଥା କୁହାଯାଇଛି ସେ କଥାକୁ ସେମାନେ ଗ୍ରହଣ କରିବେ ନାହିଁ କିନ୍ତୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ବୁଦ୍ଧି ସବୁ କେଉଁଟା କରିବା କଥା କେଉଁଟା କରିବା କଥା ନୁହେଁ ସେମାନେ ଗ୍ରହଣ କରିବେ ନାହିଁ ତାଙ୍କ ମନ ଇଚ୍ଛା ସେମାନେ କାର୍ଯ୍ୟ କରିବେ। ତେଣୁ ଏଇ ଯେଉଁ ବୁଦ୍ଧି ପ୍ରକୃତ ଯେଉଁମାନଙ୍କର ଶୁଦ୍ଧ ବୁଦ୍ଧି ସେମାନେ ଭଗବାନଙ୍କୁ ଜାଣିପାରିବେ କିନ୍ତୁ ଯେଉଁମାନଙ୍କର ଶୁଦ୍ଧ ବୁଦ୍ଧି ନୁହଁ ସେମାନେ ଅନ୍ୟ ବିଭିନ୍ନ ପ୍ରକାର ଜ୍ଞାନ ସବୁ ସବୁ ରହିଛି। ଭଗବଦ୍ଗୀତାରେ ଭଗବାନ ବହୁତ ସାରା କହିଛନ୍ତି ସେ ସବୁ ବିଷୟରେ, ଯେ ଯେଉଁମାନେ ମାୟା ଉପରକୁ ଜ୍ଞାନ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଯେଉଁମାନେ ମୂଢ଼ ବ୍ୟକ୍ତି ବା ଯେଉଁମାନଙ୍କର ଜ୍ଞାନ ନାହିଁ ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଏବଂ ଯେଉଁମାନେ ଅଳ୍ପ ମେଧସ ବା ଅଳ୍ପ ବୁଦ୍ଧି ଯେଉଁମାନଙ୍କର ସେମାନେ ବିଭିନ୍ନ ଦେବତାମାନଙ୍କର ଶରଣରେ ଯାଆନ୍ତି, ଏବଂ ଯେଉଁମାନଙ୍କର ଅବୁଦ୍ଧ ପ୍ରକୃତ ବୁଦ୍ଧି ନାହିଁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଭଗବାନଙ୍କୁ ଗୋଟେ ଯେଉଁମାନେ କହିଯାଇଛି ଅବ୍ୟକ୍ତ ବ୍ୟକ୍ତି ମାନ ମାନ୍ୟତେ ମାମ ଅବୁଦ୍ଧ, ଅବୁଦ୍ଧ ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ସେମାନେ ଭାବନ୍ତି କ'ଣ ନା ଭଗବାନ ସେ ହେଉଛନ୍ତି ଅବ୍ୟକ୍ତ, ତାଙ୍କର କୌଣସି ବ୍ୟକ୍ତି ବିଶେଷ ବା ସତ୍ତା ବା ଏଇ ଯେଉଁ ଶରୀର ବା ଏଇ ଯେଉଁ ମୂର୍ତ୍ତି ବା କିଛି ଫର୍ମ ବା ଆକାର କିଛି ନାହିଁ ଭଗବାନଙ୍କର। କିନ୍ତୁ ଯେତେବେଳେ ସେ ଆସନ୍ତି ଭୌତିକ ଜଗତକୁ ସେ ଗୋଟେ ଶରୀର ଗ୍ରହଣ କରନ୍ତି, ଅବ୍ୟକ୍ତ ବ୍ୟକ୍ତି ମାପନ ସେ ଅବ୍ୟକ୍ତ ଅଛନ୍ତି ନିର୍ବିଶେଷ ବା ସେମାନେ ଶୂନ୍ୟରେ ଅଛନ୍ତି ଶୂନ୍ୟ, ସେ ଯେତେବେଳେ ଭୌତିକ ଜଗତ ଆସନ୍ତି ସେ ଗୋଟେ ଶରୀର ଧାରଣ କରନ୍ତି। ଏଭଳି ଭଗବାନ ଭଗବତ୍ଗୀତାର ସପ୍ତମ ଅଧ୍ୟାୟ କହୁଛନ୍ତି ଯେ ଅବ୍ୟକ୍ତ ବ୍ୟକ୍ତି ମାପନ୍ନ ମନ୍ୟତେ ମାମ ଅବୁଦ୍ଧ, ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ସେମାନେ ଭାବନ୍ତି ଏଇଭଳି ଭାବରେ ଭଗବାନଙ୍କୁ। ତେଣୁ ବୁଦ୍ଧିର ବିଭିନ୍ନ ସ୍ତର ଅଛି, ତେଣୁ ଶ୍ରୀମଦ୍ ଭାଗବତ ମଧ୍ୟ ଦଶମ ସ୍କନ୍ଧରେ ଭଗବାନ ପ୍ରାର୍ଥନାରେ ଭଗବାନ ଯେତେବେଳେ ମାତା ଦେବଙ୍କର ଉଦୟରେ ଅଛନ୍ତି ବ୍ରହ୍ମା ଆଦି ଦେବତାମାନେ ଆସି ଭଗବାନଙ୍କ ସ୍ତୁତି କରିଛନ୍ତି, ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ ବିଷୟରେ ବ୍ରହ୍ମା ମଧ୍ୟ ଗୋଟେ କଥା କହିଛନ୍ତି ସ୍ତୁତିରେ, ଯେ ଯେଉଁମାନେ ଅବିଶୁଦ୍ଧ ବୁଦ୍ଧ ଯେଉଁମାନଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନେ ଏଇ ବ୍ରହ୍ମ ଆରାଧନା ଇତ୍ୟାଦି ଯେଉଁ କରନ୍ତି ଯେ ନିୟର ବିନ୍ଦାକ୍ଷ ବିମୁକ୍ତ ମାନିନ ତୈ ଅସ୍ତ ଭାବାଦ ଅବିଶୁଦ୍ଧ ବୁଦ୍ଧ ଆରୁୟ ପୃଥିଣ ପରମ ପଦଂ ତଥ ପଦନ୍ତି ଅଧ ଅନାଧିତ ଯୁଷ୍ମ କାଙ୍ଗ୍ରେ, ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଭଗବାନଙ୍କୁ ସେମାନେ ଭାବନ୍ତି ଇଏ ମାୟାର ମାୟା ଦ୍ୱାରା ଭଗବାନଙ୍କ ରୂପ ରହିଛି ଏଭଳି ଭାବରେ ତାଙ୍କ ଚିନ୍ତା କରନ୍ତି, ତେଣୁକରି ସେମାନଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ। ତେଣୁ ଯେହେତୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଯେ ସେମାନଙ୍କୁ ଅନ୍ୟ ବୋଲି କୁହାଯାଉଛି, ଅର୍ଥାତ୍ ସେମାନେ ପ୍ରକୃତ ମହାତ୍ମା ବ୍ୟକ୍ତି ନୁହନ୍ତି, ଯେଉଁମାନେ ମହାତ୍ମା ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଭଗବାନଙ୍କର କୀର୍ତ୍ତନ କରନ୍ତି ଭଗବାନଙ୍କର ସେବାରେ ସେମାନେ ସତତ ଯୁକ୍ତ ରହିଥାନ୍ତି, କିନ୍ତୁ ଯେଉଁମାନେ ମହାତ୍ମା ନୁହନ୍ତି ସେମାନଙ୍କୁ ଅନ୍ୟ ବୋଲି କୁହାଯାଉଛି, ଯେ ନିଏ ଅରବିନ୍ଦାକ୍ଷ ବିମୁକ୍ତ ମାନିନ ଅରବିନ୍ଦ ବା ଭଗବାନଙ୍କର ଯେଉଁ ଚକ୍ଷୁ ପଦ୍ମ ସଦୃଶ ବହୁତ ସୁନ୍ଦର ଦେଖିବା ପାଇଁ, ତେଣୁ ସେ ଏବଂ ତାଙ୍କର ପାଦ ପଦ୍ମ ମଧ୍ୟ ପାଦକୁ ମଧ୍ୟ ପଦ୍ମ ସହିତ ତୁଳନା କରାଯାଏ, ତେଣୁ ଭଗବାନଙ୍କର ଅଙ୍ଗର ସବୁକିଛିକୁ ପଦ୍ମ ସହିତ ତୁଳନା କରାଯାଏ, ତେଣୁ ଯେଉଁମାନେ ସେଇ ଭଗବାନଙ୍କର ପାଦ ପଦ୍ମରେ ଶରଣ ନ ନେଇ ଜିନିଆର ବିନ୍ଦାକ୍ଷ ବିମୁକ୍ତ ମାନିନ ମୁକ୍ତ ମାନିନ ସେମାନେ ଭାବନ୍ତି ସେମାନେ ମୁକ୍ତ ହେଇଯାଇଛନ୍ତି ବୋଲି, ପ୍ରକୃତ ସେମାନେ ମୁକ୍ତି ପାଇନାହାନ୍ତି କିନ୍ତୁ ମୁକ୍ତ ବୋଲି ସେମାନେ ଚିନ୍ତା କରନ୍ତି ବିମୁକ୍ତ ମାନିନ ତୋଇ ଅସ୍ତ ଭାବାଦ ଅବିଶୁଦ୍ଧ ବୁଦ୍ଧ, କାହିଁକି ସେ ହେଉଛି ନା ଯେହେତୁ ସେମାନେ ଭଗବାନଙ୍କର ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି ତେଣୁ ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ, ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଲେ ହିଁ ଭଗବାନ ଶୁଦ୍ଧ ବୁଦ୍ଧି ପ୍ରଦାନ କରିବେ, ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ପରେ କହିବା ସେ କଥା। ତେଣୁ ବ୍ରହ୍ମା କହୁଛନ୍ତି ଯେ ଜେନିୟ ରବିନ୍ଦାକ୍ଷ ବିମୁକ୍ତ ମାନ ତୋଇ ଅସ୍ତଭାବାଦ ଅବିଶୁଦ୍ଧ ବୁଦ୍ଧ ଆରୁହ୍ୟ କୃଚ୍ଛ୍ରେଣ ପରମ ପଦମ, ବହୁତ କଷ୍ଟ ସ୍ୱୀକାର କରନ୍ତି ସେମାନେ ଭଗବତ ମାର୍ଗରେ ଅଗ୍ରସର ହେବା ପାଇଁ ସେମାନଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ ଆରୁହ୍ୟ କୃଚ୍ଛ୍ରେଣ, କାହିଁକି ଯଦିଓ ଭଗବାନଙ୍କର ଭକ୍ତଙ୍କ ପାଇଁ କଷ୍ଟ ନାହିଁ, ଭଗବାନଙ୍କ ଭକ୍ତ ଯେଉଁମାନେ ଭଗବାନଙ୍କ ସେବା ଆରାଧନା କରନ୍ତି ସେ ସୁସୁଖମ କର୍ତ୍ତୁମ ଅବୟମ ବୋଲି କୁହାଯାଇଛି ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ଇଏ ହେଉଛି ସୁସୁଖମ, ଏ ଯେଉଁ ଭଗବାନଙ୍କ ସେବା ଇତ୍ୟାଦି କରାଯାଉଛି ଏଇଟା ସୁଖଦାୟକ, କିନ୍ତୁ ଯେଉଁମାନେ ଭଗବାନଙ୍କର ଶରଣରେ ନ ଯାଇ ଭଗବାନଙ୍କର ଏଇ ବ୍ରହ୍ମ ପ୍ରତି ଆକର୍ଷିତ ହେଇକି ବ୍ରହ୍ମ ଆରାଧନା କରନ୍ତି ସେମାନଙ୍କୁ କଷ୍ଟ ସ୍ୱୀକାର କରିବାକୁ ପଡ଼େ, ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟ ମଧ୍ୟ ଭଗବାନଙ୍କୁ ଯେତେବେଳେ ଅର୍ଜୁନ ପଚାରିଛନ୍ତି ଯେଉଁମାନେ ବ୍ରହ୍ମ ଆରାଧନା କରୁଛନ୍ତି ଏବଂ ଯେଉଁମାନେ ଆପଣଙ୍କର ଭକ୍ତ ଭଗବାନ ଆପଣଙ୍କର ଭକ୍ତ ତାଙ୍କ ଭିତରେ କିଏ ଶ୍ରେଷ୍ଠ, ସେଠି ମଧ୍ୟ ଭଗବାନ କହୁଛନ୍ତି ଯେ ମୋର ଯେଉଁମାନେ ଭକ୍ତ ମୋର ଯେଉଁ ଏଇ ଭଗବତ ମୂର୍ତ୍ତି ପ୍ରତି ଯେଉଁମାନେ ଆକୃଷ୍ଟ ହେଇ ମୋର ସେବାରେ ନିଯୁକ୍ତ ରହିଛନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ, କିନ୍ତୁ ଯେଉଁମାନେ ମୋର ସେ ଅବ୍ୟକ୍ତ ପ୍ରତିପତି ବା ଏଇ ବ୍ରହ୍ମ ପ୍ରତି ଆକର୍ଷିତ ହେଇକି ପୂଜା ଆରାଧନା କରନ୍ତି ସେମାନେ କ୍ଲେଶ ଅଧିକ ତର ସେଷାମ, ସେମାନେ ବହୁତ ପ୍ରକାର କ୍ଲେଶ ବା କଷ୍ଟ ସ୍ୱୀକାର କରିବାକୁ ପଡ଼େ ତାଙ୍କୁ, ତେଣୁ ବ୍ରହ୍ମା କହୁଛନ୍ତି ଯେ ସେମାନେ ଆରୁହ୍ୟ କୃଚ୍ଛ୍ରେଣ ପରମ ପଦଂ ତଥା, ଯଦିଓ ବହୁତ କଷ୍ଟ ସ୍ୱୀକାର କରି ସେ ସେମାନେ ପରମ ପଦମ ମାନେ ଏଇ ଭୌତିକ ଜଗତର ତ୍ରିଗୁଣରୁ ମୁକ୍ତ ହେଇ ଏମିତି ଯୋଉ ତ୍ରିଗୁଣ ବିଷୟରେ କହିଲେ ସତ୍ୱର ଯଥମ ତ୍ରିଗୁଣ ଏଇ ତ୍ରିଗୁଣରୁ ମୁକ୍ତ ହେଇକି ସେମାନେ ପରମ ପଦମ ବା ବ୍ରହ୍ମ ପଦକୁ ସେମାନେ ପ୍ରାପ୍ତ ହୁଅନ୍ତି କିନ୍ତୁ ତାଙ୍କର ସେଟା ପତନ ହେଇଯାଏ କାହିଁକି ନା ସେମାନେ ଯେହେତୁ ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ଆରୁହ୍ୟ କୃଷ୍ଣ ପରମ ପଦମ ତଥା ପତନ୍ତି ଅଧ ତାଙ୍କର ପୁଣି ପତନ ହେଇଯାଏ ବ୍ରହ୍ମସ୍ଥିତିରୁ ବ୍ରହ୍ମଜ୍ୟୋତି ସ୍ଥିତିରୁ ସେମାନଙ୍କର ପତନ ପୁଣି ହେଇଯାଏ କାହିଁକି ନା ଯେହେତୁ ସେମାନେ ଅବିଶୁଦ୍ଧ ବୁଦ୍ଧି ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ ତେଣୁ ଏହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେ ଯେଉଁମାନେ ଶଙ୍କରାଚାର୍ଯ୍ୟ ଗୋଷ୍ଠୀର ସନ୍ନ୍ୟାସୀମାନେ ଅଛନ୍ତି ସେମାନଙ୍କର ମତ ହେଉଛି କ'ଣ ନା ଜଗତ ମିଥ୍ୟା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ତେଣୁ ବ୍ରହ୍ମ ସତ୍ୟ ଯେହେତୁ ଅଛି ସେଥିପାଇଁ ସେ ଜଗତକୁ ତ୍ୟାଗ କରି ବ୍ରହ୍ମ ଆରାଧନାରେ ଲିପ୍ତ ରୁହନ୍ତି ବ୍ରହ୍ମ ଆରାଧନା ମାନେ ଏଇ ନୀତି ନୀତି ମାର୍ଗରେ ସେମାନେ ଅଗ୍ରସର ହୁଅନ୍ତି ନୀତି ନୀତି ଅର୍ଥ ହେଉଛି ଯାହା ଦେଖୁଛନ୍ତି ଆମେ ଭୌତିକ ଜଗତରେ ଯାହା ସବୁ ଦେଖୁଛେ ସେ କହନ୍ତି ଇଏ ହେଉଛି ସବୁ ଭୌତିକ ଇଏ ପରମାର୍ଥ ମାନେ ଚିତ୍ ଜିନିଷ ନୁହଁ ନ ଇତି ସେଇଟାକୁ ନୀତି ମାର୍ଗ ବୋଲି କୁହାଯାଏ ବ୍ରହ୍ମ ଯେଉଁମାନେ ଆରାଧନା କରନ୍ତି ସେମାନେ ଏଇ ନୀତି ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ତେଣୁ ଏଇଥିରେ ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ ଯଦିଓ ସେମାନେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା କହି ଜଗତ ତ୍ୟାଗ କରିକି ବ୍ରହ୍ମ ଆରାଧନାରେ ବ୍ରହ୍ମ ଚିନ୍ତନରେ ସମୟ ବିତାନ୍ତି କିନ୍ତୁ ଯେହେତୁ ସେମାନେ ବ୍ରହ୍ମ ଆରାଧନାରେ ବା ବ୍ରହ୍ମ ଚିନ୍ତନରେ ଏତେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ ସେଥିପାଇଁ ଆମେ ଦେଖିବା ବିଭିନ୍ନ ସନ୍ନ୍ୟାସୀମାନେ ଆସି ବିଭିନ୍ନ ପ୍ରକାର ତଥାକଥିତ ଜନହିତକର କାର୍ଯ୍ୟ ବା ସମାଜ କଲ୍ୟାଣ କାର୍ଯ୍ୟରେ ସବୁ ନିଯୁକ୍ତ ହୁଅନ୍ତି ଯେମିତି ରୋଗୀକୁ ଔଷଧ ଦେବା ବା ଦରିଦ୍ର ବ୍ୟକ୍ତିକୁ ଧନ ପ୍ରଦାନ କରିବା ବା ଜଣେ ତାଙ୍କର ଘର ବାସହୀନକୁ ବାସ ପ୍ରଦାନ କରିବା ବା ବସ୍ତ୍ର ଜଣଙ୍କର ଲୁଗା ନାହିଁ ତାକୁ ଲୁଗା ଦେବା ଏହିଭଳି ଭାବରେ ଯେଉଁ ତଥାକଥିତ ଜନହିତକର କାର୍ଯ୍ୟ ସେହି କାର୍ଯ୍ୟରେ ସେମାନେ ଲିପ୍ତ ରୁହନ୍ତି ଯଦିଓ ସେମାନେ କୁହନ୍ତି ଯେ ଜଗତ ଜଗତ ମିଥ୍ୟା କିନ୍ତୁ ସେହି ମିଥ୍ୟା କାର୍ଯ୍ୟରେ ପୁଣି ସେମାନେ ଲିପ୍ତ ରୁହନ୍ତି କାରଣ କ'ଣ ନା ଯେହେତୁ ସେମାନେ ବ୍ରହ୍ମ ଚିନ୍ତନରେ ବା ବ୍ରହ୍ମ ଆରାଧନାରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ ତେଣୁ ଏହି ସ୍ଥିତିରେ ଆମେ ଦେଖିବା ଯେହେତୁ ଯେଉଁମାନେ ଅଛନ୍ତି ସାଧାରଣତଃ ଲୋକମାନଙ୍କର ବୁଦ୍ଧି ଯେହେତୁ ଏତେ ଉନ୍ନତ ନୁହଁ ସେମାନେ ଭାବନ୍ତି କ'ଣ ନା ଯଦି ଅନ୍ୟର ସେବା କରିବା ଅର୍ଥ ହେଉଛି ମାନବ ଏଇ ଯେଉଁ କଥା ମୁଁ କହିଲି ଲୋକହିତକର କାର୍ଯ୍ୟ ସେଇ କଥାଟା ହିଁ ସେଇ ସେବାଟା ହିଁ ମାନବ ସେବା ବୋଲି ସେମାନେ ପ୍ରକୃତ ସେବା ବୋଲି ସେମାନେ କହନ୍ତି ମାନବର ପ୍ରକୃତ କର୍ତ୍ତବ୍ୟ ହେଉଛି ସେ ତେଣୁ ସେମାନେ କୁହନ୍ତି ମାନବ ସେବା ହିଁ ମାଧବ ସେବା ଆଜି ଆମର ଯେଉଁ ପ୍ରୋଗ୍ରାମ ହେଇଥିଲା ସେଥିରେ ମଧ୍ୟ ଆମର ଜଣେ ସେ କଥା କହୁଥିଲେ ତେଣୁ ପ୍ରକୃତରେ ଯେହେତୁ ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ ତେଣୁ ସେଇଭଳି ଭାବରେ ସେମାନେ ଚିନ୍ତା କରନ୍ତି ଏବଂ ଯଦିବା ଲୋକହିତକର ବା ଲୋକ ସେବା କରିବା କଥା ଯଦି ଆସେ ତାହେଲେ ମଧ୍ୟ ଦେଖିବା ଶ୍ରେଷ୍ଠ ଉପକାର କେଉଁଟା ଯେଉଁମାନେ ଜଣେ ଯଦି ଖାଦ୍ୟ ପାଉନି ଜଣେ ଭୁଭୁକ ଅଛି ଭୋକ କଲେ ଭୋକିଲାରେ ଅଛି ଆମେ ଯଦି ତାକୁ ଖାଦ୍ୟ ଦେଇଦେବା ନିଶ୍ଚିତ ଭାବରେ କିଛି ତାର ଉପକାର କଲେ କିନ୍ତୁ ତାପରେ ପୁଣି ତାର ଯେତେବେଳେ କ୍ଷୁଧା ଆସିବ ବା ତାର ପୁଣି ଯେତେବେଳେ ଭୋକ କରିବ ସେତେବେଳକୁ ପୁଣି ଆମେ ସବୁବେଳେ ତାକୁ ଖାଦ୍ୟ ଦେଇପାରିବା ନାହିଁ ଏଇ ଯେଉଁ କିଛି ସମୟ ପାଇଁ କ୍ଷଣିକ ସାହାଯ୍ୟ ଆମେ ତା ପାଇଁ କଲେ କିନ୍ତୁ ଯଦି ଆମେ ତାକୁ ଯେଉଁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି ଯେ ଜଣେ ଧନୀ ବ୍ୟକ୍ତିର ପୁତ୍ର ଧନୀ ବ୍ୟକ୍ତିର ପୁତ୍ର ସେ ତାର କୌଣସି କାରଣରୁ ମସ୍ତିଷ୍କ ଖରାପ ହେଇଯିବାରୁ ବା ମସ୍ତିଷ୍କ ପାଗଳ ଅବସ୍ଥାରେ ରହିଥିବା ହେତୁ ସେ ତାର ପିତାଙ୍କୁ ଭୁଲି ଯାଇଛି ତେଣୁକରି ସେ ଭିକାରୀ ଭଳି ବହୁତ ଦରିଦ୍ରରେ ସେ ସମୟ କଟାଉଛି ଭିକ ମାଗିରି ଚଳୁଛି ଏଭଳି ଭାବରେ ସେ ଚଳୁଛି କିନ୍ତୁ ଜଣେ ଯଦି ତାକୁ କିଛି ଖାଦ୍ୟ ଦେଲା ତାହେଲେ ସେ ନିଶ୍ଚିତ ଭାବରେ କିଛି ଉପକାର ତା ପାଇଁ କଲା ବା କିଛି ଧନ ତାକୁ ଦିଆଗଲା ତାହେଲେ ସେ ମଧ୍ୟ କିଛି ଉପକାରରେ ହେଲା କିନ୍ତୁ ତାର ସବୁବେଳ ପାଇଁ ସେଟା ଉପକାର ହେଇପାରିଲା ନାହିଁ କିନ୍ତୁ ଅନ୍ୟ ଜଣେ ଯଦି ତାକୁ ତାର ପିତାଙ୍କ ପାଖରେ ଯଦି ପହଞ୍ଚେଇ ଦେବ ସେ ଜାଣିବ ଇଏ ପ୍ରକୃତରେ ଏ ଧନୀ ବ୍ୟକ୍ତିଙ୍କର ସନ୍ତାନ ଏ ତାଙ୍କ ପିତାଙ୍କୁ ଭୁଲିକିରି ବହୁତ କଷ୍ଟ ପାଉଛନ୍ତି ତାଙ୍କୁ ନେଇକି ତାଙ୍କ ପିତାଙ୍କ ପାଖରେ ସେ ଛାଡ଼ିଦେଇ ଆସିବ ତାହେଲେ ତାର ସମସ୍ତ ଦୁଃଖ ଦୂରୀଭୂତ ହେଇଯିବ ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତ ହେଉଛି ଦୁଃଖମୟ ଭଗବାନ ଏ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି ଦୁଃଖ ଦେବା ପାଇଁ ଲୋକମାନଙ୍କୁ ଦୁଃଖ ଦେବା ପାଇଁ ଏ ଭୌତିକ ଜଗତ ସୃଷ୍ଟି ହେଇଛି ଆଜି ସେ ଯେଉଁ ଆସିଥିଲେ ସେ ପଚାରୁଥିଲେ କାହିଁକି ଭଗବାନ ଦୁଃଖ ଦେଉଛନ୍ତି ଦୁଃଖ ଦେବାର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନଙ୍କୁ ଭୁଲି ଯାଇଛୁ ସେଥିପାଇଁ ଦୁଃଖ ଦିଆହେଉଛି ଭଗବାନ ହେଉଛନ୍ତି ଆନନ୍ଦମୟ ତେଣୁ ଆମେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଆନନ୍ଦ ପ୍ରାପ୍ତ ହେଇପାରୁନି ଆମେ ଖୋଜି ବୁଲୁଛେ ଅନ୍ୟ ସ୍ଥାନରୁ ଆନନ୍ଦ ପ୍ରାପ୍ତ ହେବା ପାଇଁ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବତେ ଆଦ୍ୟନ୍ତ ମନ୍ତ କୌନ୍ତେୟ ନନ୍ତେ ଶ୍ରୀ ରମତେ ବୁଦ୍ଧ ଭଗବାନ ପଞ୍ଚମଧ୍ୟରେ ଭଗବାନ କହୁଛନ୍ତି ଆମେ ଆନନ୍ଦ କୋଉଥିରେ ଖାଇବା ପାଇଁ ପାଇବା ପାଇଁ ଚାହୁଁଛେ ନା ଏଇ ଆମର ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଯୋଉ ଆନନ୍ଦ ରହିଛି ସେଇ ଇନ୍ଦ୍ରିୟ ଦ୍ୱାରା ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛେ ଏବଂ ସେଇଥିରେ ସୁଖ ସୁଖୀ ହେବା ପାଇଁ ଚାହୁଁଛେ। କିନ୍ତୁ ଭଗବାନ ଚାହୁଁନାହାନ୍ତି ଯେ ଆମେ ଭଗବାନ ବୁଲିକି ଆନନ୍ଦ ରହିବା ପାଇଁ, କାରଣ ଆମେ ଭଗବାନଙ୍କର ଅଂଶ ଏବଂ ଅଂଶର ପ୍ରକୃତ ଧର୍ମ ହେଉଛି ପୂର୍ଣ୍ଣର ସେବା କରିବା। ତେଣୁ ଭଗବାନ ଚାହୁଁଛନ୍ତି ଆମକୁ ଭଗବତ ଧାମକୁ ନେଇଯିବା ପାଇଁ, ତେଣୁକରି ଆମକୁ ଏ ଭୌତିକ ଜଗତକୁ ଦୁଃଖାଳୟମ ଅସାହସତମ ବୋଲି କରାହେଇଛି, ତେଣୁକରି ଲୋକମାନେ ଦୁଃଖ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଲୋକମାନେ କହୁଛନ୍ତି କାହିଁକି ଏ ଭୌତିକ ଜଗତ ଦୁଃଖ, ଏଇଟା ଭୌତିକ ଜଗତ ଏ ଦୁଃଖ ପରେ ସୁଖ ଆସିବ, ଏଇଭଳି ଭାବରେ ତାଙ୍କର ଚିନ୍ତାଧାରା। ଏ ଜଗତର ନୀତି ହେଉଛି ସେଇଟା ଦୁଃଖ ପରେ ସୁଖ ଆସିବ, ତେଣୁ ଏ ଦୁଃଖ ପାଇଁ ବିଚଳିତ ହେବା କଥା ନୁହଁ, ଏଇଭଳି ଭାବରେ ସେମାନେ ତାଙ୍କର ବୁଦ୍ଧି ପ୍ରୟୋଗ କରି କୁହନ୍ତି। କିନ୍ତୁ ପ୍ରକୃତରେ ଏଇଟା ସୁଖ ଆଦରେ ନାହିଁ, ଭୌତିକ ଜଗତରେ ସୁଖ ନାହିଁ। ଯଦିଓ ଆମେ ସେଦିନ କହୁଥିଲୁ ଯେ ଭୌତିକ ଜଗତର ସୁଖ ଯେମିତି ଆଗକାଳେ ରାଜା ଦଣ୍ଡ ପ୍ରଦାନ କରୁଥିଲେ ଯେଉଁମାନେ ଦୋଷୀ ବ୍ୟକ୍ତି ବା ବିଭିନ୍ନ ପ୍ରକାର ଦୋଷ କାମ କରିଛନ୍ତି, ରାଜାଙ୍କର ନିୟମକୁ ଭଙ୍ଗ କରିଛନ୍ତି, ସେମାନଙ୍କୁ ଯେଉଁ ଦଣ୍ଡ ଦିଆଯାଏ ତାଙ୍କୁ ସବୁ ନଦୀରେ ବୁଡ଼େଇକି ରଖାଯାଏ। କିଛି ସମୟ ବୁଡ଼େଇକି ରଖିସାରିଲା ପରେ ଯେତେବେଳେ ତାକୁ ଉପରକୁ ଟେକି ଦିଆଯାଏ ସେତେବେଳେ ସେ ଯେଉଁ ନିଶ୍ୱାସ ନ ନେଇ କରିକି ଯେଉଁ ବିଚଳିତ ହେଇଯାଉଥିଲେ ସେ ସମୟରେ କିଛି ସମୟ ପାଇଁ ନିଶ୍ୱାସ ନେବା ଦ୍ୱାରା ସେମାନେ ଟିକେ ଆଶ୍ୱସ୍ତି ଅନୁଭବ କରନ୍ତି। ଏବଂ ଭୌତିକ ଜଗତର ସୁଖ ମଧ୍ୟ ସେଭଳି ଭାବରେ ଏ ସବୁବେଳ ପାଇଁ ଦୁଃଖ ରହିଛି, କିଛି ସମୟ ପାଇଁ ଦୁଃଖର ନିବୃତ୍ତିକୁ ଆମେ ଭାବୁଛେ ସୁଖ ରହିଛି। ତେଣୁ ଏଇ ଯେଉଁ ଦୁଃଖ ପ୍ରାପ୍ତ ହେଉଛନ୍ତି ଏ ଭୌତିକ ଜଗତରେ ଦୁଃଖ ଦିଆହେଇଛି କାହିଁକି ନା ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛୁ। ତେଣୁ ଯେଉଁମାନେ ଭଗବାନଙ୍କ ବିଷୟରେ କହୁଛନ୍ତି ଆଉ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରଦାନ କରୁଛନ୍ତି ସେ ହେଉଛି ଶ୍ରେଷ୍ଠ ପରୋପକାର, ଶ୍ରେଷ୍ଠ ସେବା ହେଉଛି ସେଇଟା। ମାନବ ସେବା ଯଦି ଆମେ କରିବା ପାଇଁ ଚାହିଁବା ତାହେଲେ ଏଇଟା ହିଁ ଶ୍ରେଷ୍ଠ ସେବା, ଏବଂ ଏହି ସେବା କରିବା ପାଇଁ ଆମକୁ ମାନେ ସ୍ୱତନ୍ତ୍ର ଭାବରେ ସେ ସେବା କରିବାର ଆବଶ୍ୟକତା ନାହିଁ। ଆମେ ଏଇ ଭଗବାନଙ୍କ ସେବା କରିବା ମାଧ୍ୟମରେ ସେ ସେବାଟା ବି ହେଇପାରିବ। ଯେମିତି ଆଜି ଆମେ ଏଠି ଭଗବାନଙ୍କ ସେବାରେ ନିଯୁକ୍ତ ରହିଛେ, ତେଣୁ ଆଜି କେତେ ଜଣ ଲୋକ ଆସିଲେ ସବୁ ତାଙ୍କର ପ୍ରୋଗ୍ରାମ ହେଲା, ଶ୍ରାଦ୍ଧ ପାଇଁ ସେମାନେ ସବୁ ପ୍ରୋଗ୍ରାମ ବ୍ୟବସ୍ଥା କରିଥିଲେ, ଏବଂ ସେମାନେ ଆସିକି ଭଗବାନଙ୍କ ନାମ କୀର୍ତ୍ତନ ଶୁଣିଲେ, ଭଗବାନଙ୍କ କଥା କୀର୍ତ୍ତନ ଶୁଣିଲେ, ଭଗବାନଙ୍କର ଆଳତି ଦର୍ଶନ କଲେ, ଭଗବାନ ପ୍ରସାଦ ପ୍ରାପ୍ତ ହେଲେ। ତେଣୁ ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ସେବା, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ପରୋପକାର। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ ଭାରତ ଭୂମି ହେଲ ମନୁଷ୍ୟ ଜନ୍ମ ଯାହା ଜନ୍ମ ସାର୍ଥକ କରିକର ପରୋପକାର। ବିଶେଷ ଭାବରେ ଭାରତ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ବହୁତ ସୌଭାଗ୍ୟବାନ ବ୍ୟକ୍ତି, ଯେଉଁଥିପାଇଁ ସେମାନେ ଭାରତ ଭୂମିରେ ଜନ୍ମଗ୍ରହଣ କରିଛନ୍ତି। ତେଣୁ ଭାରତ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ତାଙ୍କର ଜୀବନର ସାର୍ଥକତା ସେଥିରେ ଆସିବ ଯଦି ସେମାନେ ନିଜର ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ପରର ଉପକାର କରିପାରିବେ। ତେଣୁ ପରର ଉପକାର କିଭଳି କରାଯିବ ନା ମହାପ୍ରଭୁ କହୁଛନ୍ତି ଯେ ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ଆମର ଆଜ୍ଞା ଗୁରୁ ହେଁ ତାର ହେଇଯିବ। ଯଦି ଆମେ ଭଗବାନଙ୍କ କଥା କହିପାରିବା ତାହେଲେ ସେଇଟା ହେଉଛି ଶ୍ରେଷ୍ଠ ଉପକାର, ଆଠାରୁ ଅଧିକ ଉପକାର କିଛି ନାହିଁ। ଆମେ କହୁଥିଲୁ ଯେ ଅମନ୍ଦୋଦୟ ଦୟା ଆଉ ମନ୍ଦୋଦୟ ଦୟା ଦୁଇ ପ୍ରକାର ଦୟା ଅଛି। ଯେମିତି ଉଦାହରଣ ସ୍ୱରୂପ ଆମେ ଗୋଟେ ଜଣେ ଭିକ ମାଗୁଛି, ଜଣେ ଭିକାରୀକି ଆମେ କିଛି ପଇସା ଦେଲେ, କିଛି ଟଙ୍କା ଦେଲେ, କିନ୍ତୁ ସେ ଟଙ୍କାଟା ନେଇକରି ସେ କ'ଣ କଲା ନା ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କଲା, ତାହେଲେ ଆମେ ଯେଉଁ ଦୟା ପ୍ରଦର୍ଶନ କଲେ ଦୟା ଦ୍ୱାରା ତାର ମନ୍ଦ ଉଦୟ ହେଲା, ଏଟା ମନ୍ଦୋଦୟ ଦୟା ବୋଲି କୁହାଯାଉଛି। କିନ୍ତୁ ଅମନ୍ଦୋଦୟ ଦୟା ହେଉଛି କ'ଣ ନା ଯଦି ମନେକର ଜଣେ ଗୁଗୁକ୍ତି ଅଛି, ଜଣେ ଖାଦ୍ୟ ପାଉନାହିଁ ଭୋକରେ ରହିଛି, ଆମେ ଯଦି ତାକୁ ଭଗବାନଙ୍କୁ ପ୍ରସାଦ ଦେଲେ ତାହେଲେ ସେଇଟା ଅମନ୍ଦୋଦୟ ଦୟାରେ ଯାଉଛି। ତେଣୁ ଚୈତନ୍ୟ ମହାପ୍ରଭୁ ଯେଉଁ ଦୟା ପ୍ରଦର୍ଶନ କରିବା କଥା କହୁଛନ୍ତି ସେ ଦୟା ହେଉଛି ଅମନ୍ଦୋଦୟ ଦୟା, ଯେଉଁଥିରେ କି କିଛି ମନ୍ଦ ବା କିଛି ଖରାପ କିଛି ଆସିବନି, ସବୁ ଭଲ ଜିନିଷ ହିଁ ଆସିବ। ତେଣୁ ଇଏ ହେଉଛି ଶ୍ରେଷ୍ଠ ଉପକାର, ଭଗବାନଙ୍କର କଥା ପ୍ରଚାର କରିବା ଦ୍ୱାରା ହିଁ ଭଗବାନଙ୍କୁ ଭୁଲିଯିବା ହେତୁ ଜଣେ ଏଇ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛି। ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଗୋଟେ ମାଆଙ୍କର ଦୁଇଟି ପିଲା ଥିଲା, ଦୁଇଟି ସନ୍ତାନ, ଗୋଟେ ପୁଅର ତାର ଶରୀର ଠିକ୍ ଅଛି, ତାର କୌଣସି ରୋଗ ଫୋଗ ହେଇନି, ସେ ତାକୁ ଯେଉଁ ଖାଦ୍ୟ ଦେବା କଥା ସେଦିନ ଗୋଟେ ଇଏ ହେଇଥିଲା, ଗୋଟେ ଫେଷ୍ଟିଭାଲ ଥିଲା, ସେଥିପାଇଁ ତାକୁ ଭଲ ଖାଦ୍ୟ ସବୁ ଦିଆଯାଉଛି, ହାଲୁଆ ପୁରୀ ଏସବୁ ଜିନିଷ ଖାଦ୍ୟ ଦିଆଯାଉଛି। କିନ୍ତୁ ଆଉ ଗୋଟେ ପୁଅକୁ କ'ଣ ହେଇଛି ନା ତାକୁ ଟାଇଫଏଡ଼୍ ହେଇଯାଇଛି, ରୋଗ ହେଇଛି, ଟାଇଫଏଡ଼୍ ରୋଗ ହେଇଯାଇଛି, ତେଣୁ ତାକୁ ଏସବୁ ଖାଦ୍ୟ ଦିଆଯାଉନି, ସେ ତାକୁ ବାର୍ଲି ଶାଗୁ ଇତ୍ୟାଦି ସବୁ ଦିଆଯାଉଛି ଖାଇବା ପାଇଁ। ତେଣୁ ବଡ଼ ପୁଅ ଚିନ୍ତା କଲା, ଯାହାକୁ ରୋଗ ହେଇନି, ସେ ଚିନ୍ତା କଲା ଯେ ମା' ତ ସେ ସାନ ପୁଅ କିଛି ପଇସା ଖାଇବାକୁ ଦେଲେନି, ତେଣୁ ମୁଁ ତାକୁ କିଛି ଖାଦ୍ୟ ଦେଇଦେବି, କହିକିରି ତାର ଯେଉଁ ଖାଦ୍ୟ ରହିଛି ପୁରୀ ହାଲୁଆ ଇତ୍ୟାଦି ତା'ଦେହରୁ କିଛି ନେଇକି ସେ ସାନ ଭାଇକୁ ଦେଇଦେବି। ତେଣୁ ଆ ଦ୍ୱାରା କଣ ହେଲା, ସେ ଭାଇର ଯେଉଁ ରୋଗ ଅଛି ସେ ପୁଣି ବଢ଼ିଯିବ, ତେଣୁ ସେ ମୃତ୍ୟୁ ଆଡ଼କୁ ଗତି କରିବ। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତରେ ଯେଉଁମାନେ ଦୁଃଖ ପାଉଛନ୍ତି ତାର କାରଣ ହେଉଛି ଭଗବାନ ଭୁଲି ଯାଇଥିବା ହେତୁ ସେମାନେ ଦୁଃଖ ପାଉଛନ୍ତି। ତେଣୁ ଭଗବାନଙ୍କୁ ସ୍ମରଣ କରିବା ପାଇଁ ବା ଭଗବାନଙ୍କୁ ମନେ ପକାଇବା ପାଇଁ ସବୁ ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ଭଗବାନ ମଧ୍ୟ ଭଗବତ ଗୀତାରେ କହିଛନ୍ତି, ଯେଉଁମାନେ ମୋର ଏଇ ଗୃହତ୍ତମ ବାଣୀ ସମଗ୍ର ଜଗତରେ ଲୋକମାନେ ପ୍ରଚାର କରନ୍ତି, ଜୟଦମ୍ ପରମ ଗୁହ୍ୟଂ ମଦ୍ଭକ୍ତେଷୁ ଅଭିଧାସତି ଭକ୍ତିଂ ମୟି ପରାଙ୍କୃତ ମାମେ ବୈଶ୍ୟତ୍ୟ ସଞ୍ଚୟ ନଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ ଭବିତା ନଚନେ ତସ୍ମାତ୍ ଅନ୍ୟ ପ୍ରିୟତର ଭୂମି। ଯେଉଁମାନେ ମୋର ଏଇ ବୃହତ୍ତମ ବାଣୀକୁ ବିଶେଷ ଭାବରେ ମୋର ଭକ୍ତମାନଙ୍କ ମେଳରେ ପ୍ରଚାର କରନ୍ତି, ତାହେଲେ ତାଙ୍କଠାରୁ ଆଉ ଅଧିକ କିଏ ମୋର ପ୍ରିୟ ନୁହନ୍ତି। ତେଣୁ ଏଇଥିରେ ଆମେ ଜାଣିବା ଯେ ଭଗବାନଙ୍କର ଯେଉଁମାନେ ଭଗବାନଙ୍କ କଥା ପ୍ରଚାର କରୁଛନ୍ତି ସେମାନେ ଭଗବାନଙ୍କ କେତେ ପ୍ରିୟ, କାରଣ ଆ ଦ୍ୱାରା ହିଁ ପ୍ରକୃତ ଉପକାର କରାଯାଉଛି। କିନ୍ତୁ ଯେହେତୁ ଯେଉଁମାନଙ୍କର ବୁଦ୍ଧି ଏତେ ଶୁଦ୍ଧ ନୁହଁ, ସେମାନେ ଭାବୁଛନ୍ତି କ'ଣ ନା ଏଇ ଲୋକମାନଙ୍କ ଯଦି ଆମେ କିଛି ତଥାକଥିତ ହିତକର କାର୍ଯ୍ୟ କରିପାରିବା ତାହେଲେ ସେଇଟା ମାନବ ସେବା ହିଁ ସେ ମାଧବ ସେବା ବୋଲି କୁହାଯାଉଛି। ତେଣୁ ଏଇଟା ଆମର ଶ୍ରୀମଦ ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯେମିତି ଯଥା ତରନ୍ମୂଳ ନିଶିତନୀନ ତୃପତି ତତ୍କନ୍ଦ ଭୁଜ ପ୍ରଶାଖା ରାଣ ପହାରାଛ ଯତେନ୍ଦ୍ରିୟାଣା ତଥି ବା ସର୍ବା ହରଣ ମତ୍ସ୍ୟୁତ ହେଇଯାଏ। ଯେମିତି ଆମର ଗଛର ମୂଳରେ ଆମେ ପାଣି ଦେଉଛୁ, ଗଛର ମୂଳରେ ପାଣି ଦେଲେ ଗଛର ସବୁ ଯେତେ ଶାଖା ଉପଶାଖା ବା ତାର ପତ୍ର ଫୁଲ ଫଳ ସବୁକିଛି ଫଳ ଜଳ ପାଇପାରୁଛନ୍ତି। କିନ୍ତୁ ଅନ୍ୟ ସ୍ଥାନମାନଙ୍କରେ ଅନ୍ୟ ବା ଶାଖାରେ ବା ଉପଶାଖାରେ ବା ଜଳ ଡାଳରେ ବା ତାର ପତ୍ରରେ ପାଣି ଦେବାର ଆବଶ୍ୟକତା ନାହିଁ, ପାଣି ନଦେଲେ ମଧ୍ୟ ସେ କେବଳ ମୂଳରେ ଜଳ ଦେଲେ ସବୁକିଛି ଜଳ ପ୍ରାପ୍ତ ହୋଇପାରିବ। କିନ୍ତୁ ଯଦି ବା ଆମେ ମୂଳରେ ଜଳ ଦେଇକରି ଡାଳ ପତ୍ରମାନଙ୍କରେ ପାଣି ଦେଲେ ତାର ମଧ୍ୟ କିଛି ଅସୁବିଧା ହେବନି। କିନ୍ତୁ ଆଉ ଗୋଟେ ସେଥିପାଇଁ ଉଦାହରଣ ଦିଆଯାଉଛି, ପ୍ରାଣ ପହରାଛ ଯତେନ୍ଦ୍ରିୟାଣା, ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟ ଗ୍ରହଣ କଲେ ଆମେ କ'ଣ କରୁଛେ ନା ପାଟି ମାଧ୍ୟମରେ ନେଇ ସେଟାକୁ ଆମର ପାକସ୍ଥଳୀକୁ ଯାଉଛି। କିନ୍ତୁ ଯଦି ଖାଦ୍ୟକୁ ପାଟିରେ ନ ଦେଇକରି ଆମେ ଯଦି ହାତରେ ରଖିବା ବା ଗୋଡ଼ରେ ରଖିବା ପାଦରେ ରଖିବା ବା ଆମର କର୍ଣ୍ଣରେ ରଖିବା ବା ଚକ୍ଷୁରେ ରଖିବା ତାହେଲେ ସେ କ'ଣ ହେବ, ଆମେ ତ ଖାଦ୍ୟ ତ ସେଟା ଗ୍ରହଣ କରିପାରିବାନି, ବରଂ ସେ ଆମର ଆଖି ଯଦି ଖାଦ୍ୟ ରଖିବ ତାହେଲେ ଆମ ଆଖିକୁ ନଷ୍ଟ ହେବ। ତେଣୁ ଏହିଭଳି ଭାବରେ ପ୍ରକୃତ ସେବା ହେଉଛି ପ୍ରକୃତ ଉପକାର ହୋଇପାରିବ ଯଦି ଆମେ ଭଗବାନଙ୍କ ସେବାରେ ଲିପ୍ତ ରହିବା ବା ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ତାହାଦ୍ୱାରା ହିଁ ସବୁକିଛି ତାର ତାଙ୍କର ଯାହା ଯାହା ସେବା ଅଛି ସେମାନେ ସବୁ ପ୍ରାପ୍ତ ହୋଇପାରିବେ ବା ଯାହାର ଯାହା ଆବଶ୍ୟକତା ସମସ୍ତେ ପ୍ରାପ୍ତ ହୋଇପାରିବେ। ସେଥିପାଇଁ ଆମର ଭାଗବତ କୁହାଯାଇଛି ଯେ ଆମର ଯେଉଁ ଛଅଟା ଋଣ ଅଛି, ଦେବତା ଋଣ ବା ଋଷି ଋଣ ବା ଭୂତ ବା ଅନ୍ୟ ଜୀବମାନଙ୍କ ଦ୍ୱାରା ଯେଉଁ ଋଣ ରହିଛି ବା ଆମର ନିଜ ବନ୍ଧୁବାନ୍ଧବମାନଙ୍କ ଠାରୁ ଯେଉଁ ଋଣ ରହିଛି ବା ଆମର ପିତାମାତାଙ୍କ ପାଖରେ ଯେଉଁ ଋଣ ରହିଛି, ଏସବୁ ଋଣ ଯେଉଁ ଛଅଟି ଋଣ ରହିଛି ଏସବୁ ଋଣରେ ଜଣେ ମୁକ୍ତ ହୋଇପାରିବ ଯଦି ସେ ଭଗବାନଙ୍କର ଅଚ୍ୟୁତଙ୍କର ସେବାରେ ନିଯୁକ୍ତ ରହିବ। ଗତ ମୁକୁନ୍ଦ ପରିହୃତ କର୍ତ୍ତ, ଭଗବାନ ମୁକୁନ୍ଦଙ୍କର ପାଦପଦ୍ମରେ ଯଦି ସେ ସେବାରେ ରହିବ ତାହେଲେ ତାର ଆଉ କୌଣସି ଋଣ ରହିବ ନାହିଁ। ତେଣୁ ଆଉ ସାଧାରଣତଃ ଲୋକମାନେ ଯେହେତୁ ଏଇଟା ଜାଣିନାହାନ୍ତି, ତାଙ୍କର ବୁଦ୍ଧି ପ୍ରକୃତ ଶୁଦ୍ଧ ନୁହଁ, ସେଥିପାଇଁ ସେମାନେ ଏଇ ଭକ୍ତମାନଙ୍କ କଥାକୁ ବୁଝିପାରନ୍ତି ନାହିଁ ବା ଭଗବାନଙ୍କ କଥାକୁ ବୁଝିପାରନ୍ତି ନାହିଁ, ଶାସ୍ତ୍ର କଥାକୁ ବୁଝିପାରନ୍ତି ନାହିଁ। ତେଣୁ ଇଏ ହେଉଛି କାରଣ କ'ଣ ନା ଏଇ ଯେଉଁ ଗୁଣର ପ୍ରଭାବରେ, ଏଇ ଯେଉଁ ତମଗୁଣ ରଜଗୁଣର ପ୍ରଭାବରେ ବିଶେଷ ଭାବରେ ଯେଉଁମାନେ ରହିଛନ୍ତି ସେମାନଙ୍କର ବୁଦ୍ଧି ଏତେ ଶୁଦ୍ଧ ନୁହଁ। ସେମାନେ ମୁଁ କହିଲି ଯେଉଁ ଅଯଥାବତ୍ ପ୍ରଧାନତ ବୁଦ୍ଧି ବା ସର୍ବଥା ବିପରୀତାନ୍ତା ବୁଦ୍ଧି, ଏଇଭଳି ଭାବରେ ତାଙ୍କର ବୁଦ୍ଧିର ସ୍ତର ରହିଛି। ତେଣୁ ଯେଉଁମାନେ ପ୍ରକୃତରେ ଭଗବାନଙ୍କ ସେବାରେ ରହନ୍ତି, ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି, ତେଷାଂ ସତଯୁକ୍ତାନାଂ ଭଜତାଂ ତିପୂର୍ବକଂ ଦଦାମି ବୁଦ୍ଧିଯୋଗାଂ ତାଂ ଜେନ ମାଂ ଉପଜାନ୍ତି ତେ। ଯେଉଁମାନେ ଭଗବାନଙ୍କ ସେବାରେ ସବୁବେଳେ ନିଯୁକ୍ତ ରହୁଛନ୍ତି ଭଗବାନ ତାଙ୍କୁ ବୁଦ୍ଧି ଦିଅନ୍ତି, ଶୁଦ୍ଧ ବୁଦ୍ଧି ପ୍ରଦାନ କରନ୍ତି। ତେଣୁ ଏଇ ଯେଉଁ ଶୁଦ୍ଧ ବୁଦ୍ଧି ଦ୍ୱାରା ସେମାନେ ଭଗବାନ ପାଖକୁ ଯାଇପାରିବେ। ତେଣୁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଭଗବାନ କହୁଛନ୍ତି, ଏବଂ ବୁଦ୍ଧି ପରମ ବୁଦ୍ଧା ସଂସ୍ତଭ୍ୟାତ୍ ମାନମାତ୍ମନା ଜୟ ଶତ୍ରୁ ମହାବାହୋ ଜୟଧଂ ଘାଟ ଜଗତ। ବୁଦ୍ଧି ଯେଉଁ ଆମର ରହିଛି ଇଏ ବହୁତ ଉନ୍ନତ ସ୍ତରର ସ୍ଥିତିରେ ଅଛି, କାରଣ ଇନ୍ଦ୍ରିୟାଣି ପରାଣ୍ୟାହୁ ଇନ୍ଦ୍ରିୟ ପରମ ମନା ମନାସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ଭଗବତ ଅଧ୍ୟାୟରେ ଭଗବାନ କହୁଛନ୍ତି, ଆମର ଶରୀରରେ ଯେଉଁ ରହିଛି ଶରୀରଠାରୁ ଉନ୍ନତ ରହୁଛି ଆମର ଇନ୍ଦ୍ରିୟ ସବୁ ରହିଛି, ଯେଉଁ ଆମର ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଏସବୁ ଇନ୍ଦ୍ରିୟ ସବୁ ରହିଛି, ମନକୁ ଏକାଦଶ ଇନ୍ଦ୍ରିୟ ବୋଲି କହିବାକୁ। କିନ୍ତୁ ମନକୁ ସ୍ୱତନ୍ତ୍ର ଭାବରେ ଗୋଟେ ତାର ସ୍ଥାନ ରହିଛି ଯାହାକୁ କହିଛି ଇନ୍ଦ୍ରିୟାଣି ପରାଣ୍ୟ ଆହୁରି ଇନ୍ଦ୍ରିୟ ପରମ ମନ, ଇନ୍ଦ୍ରିୟ ମାନଙ୍କର ଉର୍ଦ୍ଧ୍ୱରେ ମନ ନା, ମନ ହଉଛି ଆଉ ତାଠୁ ଶକ୍ତିଶାଳୀ, ଇନ୍ଦ୍ରିୟ ମାନଙ୍କର ଅଧିକ ଶକ୍ତିଶାଳୀ ମନ, ଏବଂ ମନ ଠାରୁ ଉତ୍କୃଷ୍ଟତର ହଉଛି ବୁଦ୍ଧି। ତେଣୁ ଏଇ ବୁଦ୍ଧି ଦ୍ୱାରା, ବୁଦ୍ଧି ବହୁତ ଉନ୍ନତ ସ୍ତରରେ ଅଛି ଆମର, ଇନ୍ଦ୍ରିୟ ଠାରୁ ଉର୍ଦ୍ଧ୍ୱରେ ମନ, ମନ ଠାରୁ ଉର୍ଦ୍ଧ୍ୱରେ ବୁଦ୍ଧି। ତେଣୁ ଏଇ ବୁଦ୍ଧିକୁ ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ପ୍ରଭୁପାଦ ମହାରାଜ ସେଇ ଶ୍ଳୋକର ତାତ୍ପର୍ଯ୍ୟରେ କହିଛନ୍ତି, ଯଦି ସେଇ ବୁଦ୍ଧିକୁ ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ତାହେଲେ ବୁଦ୍ଧିର ଅଧୀନରେ ଯେଉଁମାନେ ରହୁଛନ୍ତି ମନ ବା ଇନ୍ଦ୍ରିୟ ସବୁ, ସେମାନେ ମଧ୍ୟ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ। ତେଣୁ ଇଏ ହେଉଛି ବୁଦ୍ଧିର ପ୍ରକୃତ ନିଯୁକ୍ତି କେମିତି ହେବ ନା, ଯଦି ଆମେ ଭଗବାନଙ୍କ ସେବାରେ ନିଜକୁ ନିଯୁକ୍ତ କରିପାରିବା, ତାହେଲେ ସେଟା ହେଉଛି ବୁଦ୍ଧିର ଶ୍ରେଷ୍ଠ ଉପଯୋଗ ହୋଇପାରିବ ସେଇଥିରେ। ତେଣୁ ଏଇ ବୁଦ୍ଧି ଦ୍ୱାରା ଏଇ ଯୋଉ ରହିଛି ବୁଦ୍ଧି, ଯେହେତୁ ତିନି ପ୍ରକାର ବୁଦ୍ଧି ରହିଛି, ତେଣୁକରି ଆମେ ଦେଖିବା ବର୍ତ୍ତମାନ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଧର୍ମ ନାଁରେ ବିଭିନ୍ନ ପ୍ରକାର ସବୁ କଥା ସବୁ ଆସୁଛି, କିଏ କଥା କିଏ କ'ଣ କହୁଛନ୍ତି, ଧର୍ମ ନାଁରେ ମଧ୍ୟ ବିଭିନ୍ନ ପ୍ରକାର ବିବାଦ ସବୁ ରହୁଛି। ସେଥିପାଇଁ ଆମର ଭାଗବତରେ ମଧ୍ୟ ଗୋଟେ ଶ୍ଳୋକରେ କୁହାଯାଇଛି ଯେ ବିବାଦ ସମ୍ବାଦ ଭୁବ ଭବନ୍ତି ପୂର୍ବତୀ ଚାରିଶ ମୁହୁରାତ୍ମ ମୁହ ତସ୍ମୀ ନମ ଅନନ୍ତ ଗୁଣାୟ। ଯେଉଁମାନେ ଯେହେତୁ ବିଭିନ୍ନ ସ୍ତରର ବୁଦ୍ଧି ରହିଛି, ତେଣୁକରି ତାଙ୍କର ସବୁ ବିବାଦ, କେତେବେଳେ ତାଙ୍କର ବିବାଦ ହେଉଛି, କେତେବେଳେ ତାଙ୍କର ମଧ୍ୟ ମତ ମିଳୁଛି, କେତେବେଳେ ମତ ଭିନ୍ନ ହେଉଛି, ଏଇଭଳି ଭାବରେ ଯେହେତୁ ସେମାନେ ବିଭିନ୍ନ ସ୍ତରର ବୁଦ୍ଧିର ବିଭିନ୍ନ ସ୍ତରରେ ଅଛନ୍ତି, ସେଥିପାଇଁ ତାଙ୍କର କେତେବେଳେ ବିବାଦ ହେଉଛି, କେତେବେଳେ ସମ୍ବାଦ ହେଉଛି। କିନ୍ତୁ ଯେଉଁମାନେ ସେଥିପାଇଁ ଆମର ପ୍ରକୃତ ରାସ୍ତା ଯଦି ଜାଣିବା ପାଇଁ ଚାହିଁବେ, ତାହେଲେ ପ୍ରକୃତ ରାସ୍ତା ହେଉଛି ମହାଜନ ଜନ ଗତସ୍ଥ ପନ୍ଥା। ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଧାରଣ କରିଯାଇଛନ୍ତି, ସେଇ ପନ୍ଥାକୁ ଯଦି ଆମେ ଅନୁସରଣ କରିବା, ତାଙ୍କ ଭିତରେ ଆଉ କେଉଁଠି ଭେଦ ଆସିବ ନାହିଁ ବା ତାଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ। ମହାଜନ ମାନେ ସମସ୍ତେ ଗୋଟିଏ କଥା ହିଁ କୁହନ୍ତି, ସେଟା ହେଉଛି ଭଗବାନଙ୍କ ଶରଣରେ ଯିବା, ଏଇ କଥା ହିଁ ମହାତ୍ମାମାନେ କହନ୍ତି। ଆମର ଷଷ୍ଠ ସ୍କନ୍ଧରେ ଯମରାଜ ତାଙ୍କ ଦୂତମାନଙ୍କୁ ସେ କଥା କହୁଛନ୍ତି ଯେ ଯେଉଁ ରହିଛି ଯେ କ'ଣ ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସୀ ଏବଂ ଯମରାଜ ନିଜେ, ଏମାନେ ହେଉଛନ୍ତି ଦ୍ୱାଦଶ ମହାଦେବ। ଦ୍ୱାଦଶ ଇତି ବିଜାନିମ ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟଂ ଦୁର୍ବୋଧ୍ୟମ ବିଶୁଦ୍ଧମ ଯଜ୍ଞାନ୍ତ ଅମୃତମ ଅସ୍ମୃତ। ଯଦିଓ ଧର୍ମର ଧର୍ମ ଜିନିଷ ଯେଉଁ ରହିଛି, ଇଏ ହେଉଛି ବହୁତ ଗୋପନୀୟ ଏବଂ ଦୁର୍ବୋଧ୍ୟ, ଆମର ସେଟା ବୁଝିପାରିବା ନାହିଁ, ଯେହେତୁ ଆମର ବୁଦ୍ଧି ଶୁଦ୍ଧ ନାହିଁ, ସେଥିପାଇଁ ଆମେ ବୁଝିପାରୁନି ଠିକ ଭାବରେ। ଏବଂ ଗୁହ୍ୟଂ ଦୁର୍ବୋଧ୍ୟମ ବିଶୁଦ୍ଧମ, ଏବଂ ପ୍ରକୃତ ଧର୍ମ ହେଉଛି ବିଶୁଦ୍ଧ, ସେଥିରେ କୌଣସି ଅଶୁଦ୍ଧତା କିଛି ନାହିଁ, ମହିଳା କିଛି ନାହିଁ ତା'ର। ତେଣୁ ଯେଉଁଟା ପ୍ରକୃତ ଧର୍ମ ଯେଉଁମାନେ ଜାଣିବେ, ସେମାନେ ପ୍ରକୃତ ଆନନ୍ଦ ପ୍ରକୃତ ଅମୃତ ଆସ୍ୱାଦନ କରିପାରିବେ। ତେଣୁ ମହାଜନ ମାନେ ଯେହେତୁ ତାଙ୍କର ଶୁଦ୍ଧ ବୁଦ୍ଧି, ମହାଜନ ଆମର ଯେଉଁ ଆମର ଯେଉଁ କୁହାଯାଇଛି ବଦ୍ଧ ଜୀବର ଯେଉଁ ଚାରୋଟି ଦୋଷ ରହିଛି, ସେ ଦୋଷ ଦ୍ୱାରା ସେ ଭଗବାନଙ୍କୁ ଜାଣିପାରୁନାହିଁ। ଭ୍ରମ ପ୍ରମାଦ ବିପ୍ରଲିପ୍ସା କର୍ଣ୍ଣାପାଟ ଏଇ ଚାରୋଟି ଦୋଷ ଆମର ସବୁ ରହିଛି, କାରଣ ଆମେ ଏଇ ଗୁଣ ଭିତରେ ରହିଛେ, ତେଣୁକରି ଆମର ଏସବୁ ଦୋଷ ରହିଛି। ଆମେ ଗୋଟେ ନିଶ୍ଚିନ୍ତ ଭାବରେ ଭୁଲ କରିବା, ଆମର ଯେଉଁ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବା, ଏ ଗୁଣର ପ୍ରଭାବରେ ଏସବୁ ହେଉଛି ପ୍ରମାଦ କୁହନ୍ତି। ଏବଂ ସବୁଠାରୁ ଶ୍ରେଷ୍ଠ ପ୍ରମାଦ ହେଉଛି ନିଜ ଶରୀରକୁ ଆତ୍ମା ବୋଲି ଭାବିବା, ଯଶାତ ବୁଦ୍ଧି ଗୁଣତେ ତ୍ରିଭାତ। ସାଧାରଣତଃ ଲୋକମାନେ ଏଇ 99% ଲୋକ ହେଉଛନ୍ତି ଏହି ସ୍ତରର, ଯଶାତ ବୁଦ୍ଧି ଗୁଣତେ ତ୍ରିଭାତ, ଏଇ ମଧ୍ୟ ଗୋଟେ ପ୍ରକାର ବୁଦ୍ଧି। ଏ ଭାଗବତର ଦଶମ ସ୍କନ୍ଧରେ ଭଗବାନ ଏକଥା କହୁଛନ୍ତି ଯେ ଯଶାତ ବୁଦ୍ଧି ଗୁଣପେ ତ୍ରିଭାତ କେ ସୋଧି କଳତ୍ରାଧୀଷୁ ଭୌମ୍ୟ ଯଦି ଯତୀର୍ଥ ବୁଦ୍ଧି ସଲିଳେନ କରିଛି ଜନେଷୁ ଅଭିଜ୍ଞେଷୁ ସ୍ୱୟବ ଗୋଖର। ଏ ବୁଦ୍ଧି ମଧ୍ୟ ଗୋଖର ବା ପଶୁର ବୁଦ୍ଧି ସହିତ ସମାନ। ସାଧାରଣତଃ ଲୋକମାନେ ଏହି ସ୍ତରରେ ଅଛନ୍ତି, ଯେଉଁମାନେ ନିଜକୁ ଶରୀରକୁ ଆତ୍ମ ବୋଲି ଭାବନ୍ତି, ଇଏ ହେଉଛି ଗୋଟେ ପ୍ରମାଦ। ଯଶାତ ବୁଦ୍ଧି କୁଣପ, ଇଏ ହେଉଛି ପ୍ରକୃତ ଶରୀରଟା ହେଉଛି ଗୋଟେ କୁଣପ ବା ଗୋଟେ ଖୋଳ କଭରିଂ ଗୋଟେ। ଇଏ ଶରୀର ତିନୋଟି ଧାତୁରେ ସୃଷ୍ଟି ହେଇଛି, କଫ ବାତ ଏବଂ ପିତ୍ତ, ଆୟୁର୍ବେଦିକ ଶାସ୍ତ୍ରରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇ କଫ ବାତ ପିତ୍ତରେ ତିଆରି ଏହି ଶରୀରକୁ ସାଧାରଣତଃ ଲୋକମାନେ ଭାବନ୍ତି ଆତ୍ମବୁଦ୍ଧି କରନ୍ତି, ଯଶାତ ବୁଦ୍ଧି କୁଣପେ ତ୍ରିଧାତ, ଇଏ ହେଉଛି ତାଙ୍କର ବୁଦ୍ଧି ସ୍ୱଧି। ଏବଂ କଳତ୍ରାଳି ଶୁଭମୟ ଜିଲି, ଏବଂ ନହେଲେ ଯେଉଁମାନେ ଆଉ ଟିକେ ଉନ୍ନତର ବୁଦ୍ଧି, ସେମାନେ କ'ଣ କରନ୍ତି ନା ନିଜ ସ୍ତ୍ରୀ କଳତ୍ର ଆଦି ସ୍ତ୍ରୀ ପିଲା ଛୁଆ ଏମାନେ ହେଉଛନ୍ତି ମୋର ପ୍ରକୃତ, ଏମାନଙ୍କ ପାଇଁ ମୋର ସେବା କରିବା କଥା ବୋଲି ସେମାନେ ଚିନ୍ତା କରନ୍ତି। ଏମାନେ ଟିକେ ଆଉ ଟିକେ ଉନ୍ନତର ବୁଦ୍ଧି, ଏବଂ ଯେଉଁମାନଙ୍କର ବୁଦ୍ଧି ଆଉ ଟିକେ ଉନ୍ନତ ସେମାନେ ଭାବନ୍ତି କଣ ନା ଭୌମ୍ୟ ଯଦି ଯୋଉ ଭୂମିରେ ଜନ୍ମଗ୍ରହଣ କରିଛନ୍ତି ସେ ଭୂମି ହିଁ ପୂଜ୍ୟ, ଏଇ କଥା ସେମାନେ ଚିନ୍ତା କରନ୍ତି। ଯେମିତି ଆମର ଯୋଉଟାକ କୁହନ୍ତି ପାଟ୍ରିଓଟିଜିମ୍ ପାଉଛି, ଦେଶଭକ୍ତି, ଦେଶଭକ୍ତି ଯେଉଁମାନେ କରନ୍ତି ସେମାନେ ଭାବନ୍ତି ଆମର ଜନ୍ମ ହେଉଛି ଦେଶଭୂମି ପାଇଁ ଉଦ୍ଦିଷ୍ଟ, ଆମେ ଜନ୍ମ ହେଇଛେ ମାନେ ଆମର ଜୀବନଟା ଦେଶ ପାଇଁ ତ୍ୟାଗ କରିବା କଥା, ଏଇଭଳି ଭାବରେ ସେମାନେ ଚିନ୍ତା କରନ୍ତି। ତାପରେ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ କହନ୍ତି ନା ନା ଏତିକିରେ ଆମର ଜୀବନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଇପାରିବ ନାହିଁ, ତେଣୁ ସେମାନେ ବିଭିନ୍ନ ତୀର୍ଥଯାତ୍ରା ଯାଆନ୍ତି, ତୀର୍ଥଯାତ୍ରାରେ ଯାଆନ୍ତି। ଏବଂ ତୀର୍ଥଯାତ୍ରାର ଉଦ୍ଦେଶ୍ୟ କ'ଣ ସେମାନେ ଭାବନ୍ତି ନା ନିକଟସ୍ଥ ଯେଉଁ ଜଳ ଅଛି, ପୁଷ୍କରିଣୀ ଅଛି ବା ସମୁଦ୍ର ଅଛି ବା ହ୍ରଦ ଅଛି, ସେଇଥିରେ ଯଦି ସ୍ନାନ କରିଦିଅନ୍ତି ତାହେଲେ ସେମାନେ ଭାବନ୍ତି ଆମର ତୀର୍ଥଯାତ୍ରା ହେଇଗଲା। ବର୍ତ୍ତମାନ କୁମ୍ଭମେଳା ଅଛି, ଆମର ତୀର୍ଥଯାତ୍ରା ଯାଉଛି, କିନ୍ତୁ ପ୍ରକୃତ ହେଉଛି ଯେଉଁମାନେ ତୀର୍ଥରେ ତୀର୍ଥ କେଉଁଟା କୁହନ୍ତି ନା ତୀର୍ଥୀ କୁର୍ବନ୍ତି ତୀର୍ଥା, ଯେଉଁମାନେ ସାଧୁମାନେ ଥିବା ହେତୁ ସେ ସ୍ଥାନ ତୀର୍ଥରେ ପରିଣତ ହେଉଛି। ତେଣୁ ଯେଉଁ ତୀର୍ଥସ୍ଥାନ ରହିଛି, ତୀର୍ଥସ୍ଥାନରେ ସମସ୍ତେ ଆସିକି ନିଜର ପାପକୁ ଧୋଇକିରି ପଳେଇ ଯାଉଛନ୍ତି, ତେଣୁ ସେ ପାପ କେମିତି ସେଠୁ ଯିବ, ସେ ପାପଟା ସେଠୁ ଯିବ ଯଦି ଜଣେ ସାଧୁ ଯିବେ ତାହେଲେ ସେଠିକି ଜଣେ ସାଧୁକୁ ଯାଇ ପହଞ୍ଚିଥିବା ହେତୁ ସେଠି ସେ ପାପ ସବୁ ନଷ୍ଟ ହୋଇଯାଉଛି। ତେଣୁ ସାଧୁକୁ କୁହାଯାଏ ଜଙ୍ଗମ ତୀର୍ଥ, ଜଙ୍ଗମ ତୀର୍ଥ ବୋଲି କୁହାଯାଉଛି। ଭଗବଦ୍ଭିଧା ଭାଗବତା ତୀର୍ଥଭୂତା ସ୍ୱୟଂ ବିଭୁ ତୀର୍ଥ ତୀର୍ଥୀ କୁର୍ବନ୍ତି ତୀର୍ଥାନି ସନ୍ତସ୍ତେନ ଗଦା। କାହିଁକି ସେମାନେ ତୀର୍ଥରେ ପରିଣତ ହେଉଛି ନା ଯେହେତୁ ଯେଉଁମାନେ ଭଗବାନଙ୍କ ଭକ୍ତ, ଯେଉଁମାନଙ୍କ ହୃଦୟରେ ଭଗବାନ ସବୁବେଳେ ବିରାଜମାନ କରନ୍ତି, ସେ ଯେତେବେଳେ ଯାଇ ସେ ସ୍ଥାନରେ ପହଞ୍ଚନ୍ତି ସେ ସ୍ଥାନ ତୀର୍ଥରେ ପରିଣତ ହୋଇଯାଏ। ତେଣୁ ତୀର୍ଥସ୍ଥାନକୁ ଯିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଯେ ଆମେ ତୀର୍ଥରେ ଯେଉଁମାନେ ସାଧୁମାନେ ଅଛନ୍ତି ସେମାନଙ୍କ ପାଖକୁ ଯାଇ ଯଦି ଭଗବାନଙ୍କ କଥା ଶ୍ରବଣ କଲେ ତାହେଲେ ତୀର୍ଥ ସଫଳ ହେଲା, ନହେଲେ ଖାଲି ତୀର୍ଥ ଅର୍ଥ ଯଦି ଯାଇକି ଖାଲି ଜଳରେ ବୁଡ଼ଟେ ମାରିଦେଇ ଆସିଲେ ତାହେଲେ ଭଗବାନ କହୁଛନ୍ତି ଜନେଷୁ ଅଭିଜ୍ଞେଷୁ, ଯଦିଓ ସେମାନେ ସାଧାରଣ ଲୋକମାନଙ୍କ ଦ୍ୱାରା ପୂଜିତ ହୁଅନ୍ତି, ବହୁତ ଅଭିଜ୍ଞ ବା ବହୁତ ସେମାନେ ପ୍ରଶଂସା ପ୍ରାପ୍ତ ହୁଅନ୍ତି, କିନ୍ତୁ ଭଗବାନ କହୁଛନ୍ତି ସଏବ ଗୋଖର, ଅର୍ଥାତ୍ ସେମାନେ ଏଇ ପଶୁ ସ୍ତରରେ ତାଙ୍କର ସେ ବୁଦ୍ଧି ରହିଛି। ତେଣୁ ଏଇ ବୁଦ୍ଧି ହେଉ ବା ଧୈର୍ଯ୍ୟ ମଧ୍ୟ କୁହାଯିବ, ବର୍ଣ୍ଣନା କରାଯିବ କିଭଳି ଜଣେ ଧୈର୍ଯ୍ୟ ଧାରଣ କରିବେ, ଧୃତି ଧାରଣ କରିବେ, ଏବଂ ବିଶେଷ ଭାବରେ ଆମର ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କ ପାଇଁ ତାଙ୍କ ପାଖରେ ମଧ୍ୟ ଏଇ ଧୈର୍ଯ୍ୟର ଆବଶ୍ୟକତା ରହୁଛି। ଉତ୍ସାହ ନିଶ୍ଚାତ ଧୈର୍ଯ୍ୟାତ ସତତ କର୍ମ ପ୍ରବର୍ତ୍ତନାତ୍ ସତବୃତ୍ତି ସଙ୍ଗତ୍ୟାଗାତ ଷଡ୍ବିଧା ଭକ୍ତି ପ୍ରସିଦ୍ଧତା, ଏଇ ଛଅଟି ଜିନିଷ ଭକ୍ତିକୁ ବର୍ଦ୍ଧନ କରେ ବା ଭକ୍ତିକୁ ଉନ୍ନତି କରେ। କ'ଣ କ'ଣ ନା ଉତ୍ସାହ 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 ଭଗବାନଙ୍କର ବିଭିନ୍ନ ଯେଉଁ ରହିଛି ନିୟମ ଇତ୍ୟାଦି ରହିଛି ବା ପୂଜାପାଠ ସବୁ ରହିଛି ବା ଜପ ଇତ୍ୟାଦି ସବୁ ରହିଛି ବା ଯାହା ସବୁ ସେବା ଗୁରୁଦେବ ବ୍ୟବସ୍ଥା କରିଦେଇଛନ୍ତି ସେଥିରେ ଆମେ ଉତ୍ସାହ ପ୍ରଦର୍ଶନ କରିବା, ନିରୁତ୍ସାହ ହେବା ଉତ୍ସାହ। ଏବଂ ନିଶ୍ଚୟ ଆଜି ନିଶ୍ଚୟ ମାନେ ନିର୍ଦ୍ଦିଷ୍ଟ, ଏଇଟା ହେଉଛି ଗୁରୁଦେବ କହିଛନ୍ତି ମାନେ ଆମେ ଏଇଟାକୁ କରିବାକୁ ପଡ଼ିବ, ଏ ନିଶ୍ଚୟ ନିଶ୍ଚୟ ବ୍ୟବସାୟତ୍ମିକ ବୁଦ୍ଧି ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହୁଛନ୍ତି ଇଏ ହେଉଛି ନିଶ୍ଚୟ, ଏ ଆଉ ସେଥିରେ ଅନିଶ୍ଚିତତା କିଛି ନାହିଁ। ଏବଂ ତୃତୀୟଟି ହେଉଛି ଧୈର୍ଯ୍ୟ, ଆମେ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଜଣେ ଜଣେ ସ୍ତ୍ରୀ ଲୋକ ବିବାହ କରିଛି ମତେ ନୁହଁ ଯେ ସାଙ୍ଗେ ସାଙ୍ଗେ ତାର ପୁତ୍ର ହେଇଯିବ, ତେଣୁ ତାକୁ ସମୟ ମାନେ ଧୈର୍ଯ୍ୟ ଧରିବାକୁ ପଡ଼ିବ, ସେ ତାଙ୍କର ପତିଙ୍କର ସେବା କଲେ ଆସ୍ତେ ଆସ୍ତେ ସେ ସଙ୍ଗ କରି ସେ ତାଙ୍କର ପୁତ୍ର ସନ୍ତାନ ଲାଭ କରିବେ, ତେଣୁ ଇଏ ହେଉଛି ଧୈର୍ଯ୍ୟ। ତେଣୁ ସେଭଳି ଭାବରେ ଆମେ ଯେତେବେଳେ ଭଗବାନଙ୍କର ଭକ୍ତିରେ ଅଗ୍ରସର ହେଉଛେ, ଏଇ ମାର୍ଗରେ ଅଗ୍ରସର ହେଉଛେ, ତେଣୁ ଆମେ ଧୈର୍ଯ୍ୟକୁ ତ୍ୟାଗ କରିବା କଥା ନୁହଁ, ଏଇ ଧୈର୍ଯ୍ୟଟା ଆମକୁ ସାହାଯ୍ୟ କରିବ। ତେଣୁ ତିନୋଟି ଜିନିଷ ରହୁଛି ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ଏବଂ ତତ୍ତତ୍ କର୍ମ ପ୍ରବର୍ତ୍ତନା, ଯାହା ସବୁ ବ୍ୟବସ୍ଥା କରାଯାଇଛି ସାଧୁ ଶାସ୍ତ୍ର ଗୁରୁମାନଙ୍କ ଦ୍ୱାରା ଯେଉଁ ସବୁ ସେବା ସବୁ ନିର୍ଦ୍ଧାରଣ କରାଯାଇଛି ଏହିସବୁ ଦ୍ୱାରା ତତ୍ତତ୍ ଏହିସବୁ କର୍ମ କରିବା ଦ୍ୱାରା ତତ୍ତତ୍ କର୍ମ ପ୍ରବର୍ତ୍ତନା ଆଉ ସତବୃତ୍ତି ଆମର ଯେଉଁ ରହିଛି ଆମର ଯେଉଁ ବିଭିନ୍ନ ଜୀବିକା ନିର୍ବାହ ପ୍ରଥାରେ ସବୁ ରହିଛି ଏଇଟା ମଧ୍ୟ ଆମେ ସତ୍ ଉପାୟରେ ଜୀବିକା ନିର୍ଦ୍ଧାରଣ କରିବା ଏବଂ ସଙ୍ଗତ୍ୟାଗାତ ଯେଉଁ ଅସତ୍ ସଙ୍ଗ ରହିଛି ଏହିସବୁ ତ୍ୟାଗ କରିବା, ଏଇ ଛଅଟା ଜିନିଷକୁ କୁହାଯାଉଛି ଇଏ ହେଉଛି ଭକ୍ତି ପ୍ରସିଦ୍ଧତି, ଏ ଭକ୍ତିକୁ ଏଇଟା ଉନ୍ନତି ମାର୍ଗ କରେ। ସେହିଭଳି ଭାବରେ ଛଅଟା ଜିନିଷ ରହିଛି ଯେଉଁଟା ଆମକୁ ଭକ୍ତିର ଅଧପତନ କରେ, କ'ଣ ସେ ଯେଉଁଟାକ ପ୍ରଜଳ୍ପ ଏସବୁ ଜିନିଷ ରହିଛି ଆମର ଉପଦେଶ ଆମ ଭିତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଆମର ଯେଉଁ ବୁଦ୍ଧି ଆଉ ଦୃଷ୍ଟି ବା ଧୈର୍ଯ୍ୟ ସବୁ ରହିଛି, ଏଇ ବୁଦ୍ଧି ଆଉ ଧୈର୍ଯ୍ୟର ଯଦି ଆମେ ସଦୁପଯୋଗ କରିବା ତାହେଲେ ଆମେ ଭଗବାନଙ୍କର ଭଗବାନ ପ୍ରାପ୍ତ ହୋଇପାରିବା। ତେଣୁ ଏଇ ବିଷୟରେ ଆପରେ ବର୍ଣ୍ଣନା କରାଯିବ କେମିତି ସତ୍ୟଗୁଣର ବୁଦ୍ଧି, ରଜଗୁଣର ବୁଦ୍ଧି, ତମଗୁଣର ବୁଦ୍ଧି, ତେଣୁ ସେଭଳିଆ ଧୃତି ମଧ୍ୟ ବର୍ଣ୍ଣନା କରାଯାଏ। ଧୈର୍ଯ୍ୟ, ସତଗୁଣ, ରଜଗୁଣ ଏବଂ ତମଗୁଣର ଏସବୁ ବିଷୟରେ ଆସ୍ତେ ଆସ୍ତେ ବର୍ଣ୍ଣନା କରାଯିବ। ଏବଂ ତାପରେ ସୁଖ ମଧ୍ୟ ରହିଛି, ସତ୍ୟଗୁଣର ସୁଖ, ରଜଗୁଣର ସୁଖ, ତମଗୁଣର ସୁଖ, ଏସବୁ ବର୍ଣ୍ଣନା କରିସାରିଲା ପରେ ଭଗବାନ ଅନ୍ତିମରେ ଅଷ୍ଟମଶ୍ରଦ୍ଧା ଶେଷ କରିବେ। ଏଇଟା ହେଉଛି ତାଙ୍କର ସବୁଠାରୁ ବୃହତ୍ତମ ଜ୍ଞାନ ପ୍ରଦାନ କରିବେ। ଅଷ୍ଟାଦ ଶ୍ରଦ୍ଧାର ଅନ୍ତିମରେ ଭଗବାନ ସେଟା କରିବେ। ମନମନା ଭବ ମନ୍ଦସ୍ତୁ ମଜାଜି ମାନ ନମସ୍ତୁ ନାମେ ବ୍ୟସ୍ତି ସତ୍ୟନ୍ତି ପ୍ରତି ଜାଣି କିଅସ୍ତି। ଏଇଟା ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ। ସେ ଜ୍ଞାନ ଭଗବତ ଗୀତାର ଅଷ୍ଟାଦ ଶ୍ରଦ୍ଧାରେ ଭଗବାନ ପ୍ରଦାନ କରି ଏ ଭଗବତ ଗୀତା ଶେଷ କରିବେ। ଜୟ ଶ୍ରୀମଦ ଭଗବତ ଗୀତା କି ଜୟ। ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ। ଶ୍ରୀ ଗୁରୁଦେବ କି
ଜୟ।
ଅନନ୍ତ କୋଟି
ଭାଇ
ଜୟ। ଶ୍ରୀ ଗୋବିନ୍ଦା ଶ୍ରୀ କୃଷ୍ଣ ବଳରାମ ଶ୍ରୀ ରାଧା ଗୋବିନ୍ଦ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ କି
ଜୟ।